আকাশবাণী সম্বলপুর জুহার আঞ্চলিক খবর পড়ুছন বন্দিতা মিশ্র। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବା 6 ତାରିଖରୁ 9 ତାରିଖ ତକ ଓଡ଼ିଶା ଗସ୍ତଟି ଆସିବେ ବୋଲି ଗୃହ ବିଭାଗ ତରଫରୁ ସୂଚନା ମିଳିଛି। ରାଷ୍ଟ୍ରପତି 6 ତାରିଖ ଦିନ ଭୁବନେଶ୍ୱର ଜୟଦେବ ଭବନ ହେବାର୍କେ ଥିବାର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସକର 96 ନମ୍ଘର ଶ୍ରାଦ୍ଧବାର୍ଷିକୀତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମାରୋହଟି ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ ବୋଲି ଜଣାପଡ଼ିଛି। ଏହି ଉଲ୍ଗୁନେ ଗୋଟିଏ ସ୍କରଣିକା ଉନ୍ମୋଚନ ହେବାର ସହିତ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଦିଆଯିବ ବୋଲି କାର୍ଯ୍ୟସୂଚୀ ରହିଛି। ମୁଖ୍ୟମନ୍ତ୍ରୀ ହେବାର ଉତ୍ତରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହିଲା ଦିଲ୍ଲୀ ଗସ୍ତଥି ଯାଇଛନ୍। ମୁଖ୍ୟମନ୍ତ୍ରୀ ତାଙ୍କର ଏହି 3 ଦିନିଆ ଦିଲ୍ଲୀ ରହଣୀ ସମୟଥି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବେ। ଇତାର ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କର କେନ୍ଦ୍ରମନ୍ତ୍ରୀମାନଙ୍କୁ ଭେଟିକରି ମୁଖ୍ୟମନ୍ତ୍ରୀ ଓଡ଼ିଶାର ଭିନ୍ ଭିନ୍ ବିଷୟଥି ଆଲୋଚନା କରିବେ ବୋଲି ଜଣାପଡ଼ିଛି। ବରଗଡ଼ ଜିଲ୍ଲା ପଦମପୁରର ଦୁଆନଡିହୀନ ବଜ୍ରପାତନୁ 3 ଜଣ ଆର୍ ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ଇଲାକାନ 2 ଜଣଙ୍କର ମୃତ୍ୟୁଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍। ସେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାବାର ସହିତ ଜୀବନ ହରାଇଥିବା ଲୋକଙ୍କର ପରିବାର ଲାଗି 4 ଲକ୍ଷ ଟଙ୍କା ଲେଖା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍। ହେନ୍ତା ବଜ୍ରପାତଥି ଗୁରୁତର ଆହତ ହୋଇଥିବା ଲୋକର ଚିକିତ୍ସା ମାହାଲିଆ ଉପଯୁକ୍ତ ଭାବେ ବ୍ୟବସ୍ଥା କରବାର୍କେ ଭିଲ୍ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ଆକାଶବାଣୀ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏଇଟା ତାଙ୍କର 111 ନମ୍ଘର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ନରେନ୍ଦ୍ର ମୋଦି ଆପ୍ କି ମାଇ ଗଭ୍ ଓପନ୍ ଫୋରମ୍ଟି ପ୍ରଧାନମନ୍ତ୍ରୀ ଲୋକଙ୍କଠାନୁ ଆଇବା 28 ତାରିଖ ତକ ମତାମତ ଆହ୍ୱାନ କରିଛନ୍। ଇତାର ଛଡ଼ା ମାହାଲିଆ ଫୋନ୍ ନମ୍ଘର 1800-1178-00 ଡାଏଲ କରିକରି ସେମାନେ ସେମାନଙ୍କର ସନ୍ଦେଶ ହିନ୍ଦୀ କି ଇଂରାଜୀଥି ରେକର୍ଡ କରିପାରିବେ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଆର୍ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍, ଡିଡି ନ୍ୟୁଜ୍ ଆର୍ ପିଏମ୍ଓ ଅଫିସର ୟୁଟ୍ୟୁବ୍ ଚ୍ୟାନେଲ୍ଥି ଭିଲ୍ ଇଟା ଶୁଣାଯାଇ ପାର୍ବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ସମ୍ବଲପୁର ରେଲ୍ ଡିଭିଜନର ଟିଟ୍ଲାଗଡ଼ ଜଙ୍କସନ୍ ରେଲ୍ ଷ୍ଟେସନ୍ର ବଢ଼ୁଥିବାର ରେଲ୍ ସଂଖ୍ୟା ଯାତାୟତକେ ନଜରଥି ରଖିକରି ରେଲ୍ ମନ୍ତ୍ରଣାଳୟ ତରଫୁ ରେଲ୍ ଫ୍ଲାଏଓଭର ବନାବାର ପ୍ରସ୍ତାବକେ ମଞ୍ଜୁର କରାଯାଇଛି। 8 କିଲୋମିଟର 11 ମିଟର ଲମ୍ବା ଏହି ପ୍ରକଳ୍ପ ଲାଗି 183 କୋଟି 98 ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଫି ଦିନ ଟିଟ୍ଲାଗଡ଼ ଦେଇକରି ପାଖାପାଖି 38 ରେଲ୍ ଯାଆସ କରୁଥିବାର ଜଣାପଡ଼ିଛି। ରେଲ୍ ଯାତାୟତକେ ଆହୁରି ସୁଗମ କରବାର ଲାଗି ଏହି ଫ୍ଲାଏଓଭର ସାହାଯ୍ୟ କରବା। ଖାସକରି ଟିଟ୍ଲାଗଡ଼ ସମ୍ବଲପୁର, ସମ୍ବଲପୁର ରାୟପୁର ଆର୍ ରାୟପୁର ବିଜୟନଗରମ୍ ସେକ୍ସନ୍ର ରେଲ୍ ଚଳାଚଳତି ଆହୁରି ସୁବିଧା ହେବା ବୋଲି ଡିଭିଜନ ତରଫୁ କୁହାଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ତରଫୁ ମେଟ୍ରିକ୍ ପରୀକ୍ଷା ଫଲ ବାହାରବାର ଦିନ ପରୀକ୍ଷାର୍ଥୀମାନଙ୍କୁ ଡିଜିଟାଲ୍ ମେଟ୍ରିକ୍ ସାର୍ଟିଫିକେଟ୍ ଦେବାର ନୂଆ ପରମ୍ପରା ସୃଷ୍ଟି କରାଯାଇଥିଲା। ଆଇବା ମାସ 9 ତାରିଖ ଦିନ ଗୋଟେ ଦିନେ ଛାତ୍ରଛାତ୍ରୀମାନଙ୍କୁ ମେଟ୍ରିକ୍, ମଧ୍ୟମା, ମୁକ୍ତ ବିଦ୍ୟାଳୟ ପରୀକ୍ଷା, ମୂଳ ପାସ୍ ସାର୍ଟିଫିକେଟ୍ ଦେବାର ଲାଗି ବୋର୍ଡ କର୍ତ୍ତୃପକ୍ଷ ନିଷ୍ପଭି ନେଇଛନ୍। ସ୍କୁଲ୍ମାନଙ୍କର ପ୍ରଧାନ ଶିକ୍ଷକ କି ମୁଖ୍ୟମାନେ ସବୁ ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ୍ ବାଣ୍ଟବେ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍। ରାଜ୍ୟର 79ଟା ହାଇସ୍କୁଲ୍ର ଉଚ୍ଚ ମାଧ୍ୟମିକ ଯୁକ୍ତ 2 ଶ୍ରେଣୀ ଖୋଲିଛି। ଚଳିତ ଶିକ୍ଷାବର୍ଷନୁ ଏହି ବିଦ୍ୟାଳୟମାନଙ୍କେ କଳା ବିଷୟଟି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ ମୂଲ ହେବା। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫୁ ଏ ବାବଦର ପ୍ରସ୍ତାବକେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପ୍ରକଳ୍ପ ଅନୁମୋଦନ ବୋର୍ଡ ମଞ୍ଜୁର କରିଛି। କଲାହାଣ୍ଡି ଜିଲ୍ଲାର ସବୁଠାରୁ ଜହ 17ଟା ହାଇସ୍କୁଲ୍କେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଥି ପରିଣତ କରାଯାଇଛି। ହେନ୍ତା ସୁନ୍ଦରଗଡ଼ର 10, ବଲାଙ୍ଗୀର 8, ଝାରସୁଗୁଡ଼ାର 4, ସମ୍ବଲପୁରର 3, ବୌଦ୍ଧର 2 ଆର୍ ନୂଆପଡ଼ା ଜିଲ୍ଲାର ଗୋଟିଏ ହାଇସ୍କୁଲ୍ଥି 11 କ୍ଲାସ୍ ଖୋଲାଯାଇଥିବାର ଜଣାପଡ଼ିଛି। କଲାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଇଲାକାନୁ ପହିଲା ଥର ଲାଗି ବିଦେଶକେ ଆମ୍ରପଲ୍ଲୀ ଆମ୍ ପଠାଯାଇଥିବାର ଜଣାପଡ଼ିଛି। ପହିଲା କ୍ଷେପେ 2.5 ଟନ୍ ଆମ୍ ଦୁବାଇକେ ପଠାଯାଉଛି ବୋଲି ଜିଲ୍ଲା ଉଦ୍ୟାନ ବିଭାଗ ତରଫୁ ଜଣାପଡ଼ିଛି। ଆଗରୁ ନୂଆଦିଲ୍ଲୀ ମଦର ଡାଏରୀ କମ୍ପାନୀକେ ଜିଲ୍ଲାନୁ ଆମ୍ ପଠାଯାଇଥିଲା। ପ୍ୟାରିସ୍ଠାରେ ହେବାର୍କେ ଥିବାର ଅଲିମ୍ପିକ୍ କ୍ରୀଡ଼ାର ଲାଗି ହକି ଇଣ୍ଡିଆ ତରଫୁ 16 ଜଣିଆ ପୁରୁଷ ହକି ଦଳ ଘୋଷଣା କରାଯାଇଛି। ଏଥି ଓଡ଼ିଶାର ହକି ଖେଳାଳି ଅମିତ ରୋହିଦାସ ସ୍ଥାନ ପାଇଛନ୍। ଏହି ଦଳର ଅଧିନାୟକ ଭାବେ ହରମନପ୍ରୀତ ସିଂ ଆର୍ ଉପ ଅଧିନାୟକ ଭାବେ ହାର୍ଦ୍ଦିକ ସିଂଙ୍କୁ ବଛାଯାଇଛି। ଆଇବା ମାସର 26 ତାରିଖରୁ ଅଗଷ୍ଟ 11 ତାରିଖ ଭିତରେ ପ୍ୟାରିସ୍ର ଏହି ପ୍ରତିଯୋଗିତା ହେବା। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରନ ବନିଥିବାର ଘୂର୍ଣ୍ଣିବଲୟର ବଲେ ଆଇବା 3 ଦିନ ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ଜବର ବର୍ଷା ହେବାର ସମ୍ଭାବନା ରହିଛି। ଗଲାରାତି ସମ୍ବଲପୁର ସହିତ ଭିନ୍ ଭିନ୍ ଜିଲ୍ଲାନ ଧୁକାଧନ୍ଦୀ ଆର୍ ବିଜୁଳି ମାରିକରି ବର୍ଷା ହୋଇଥିଲା। ଆଜି ନୂଆପଡ଼ା, କଲାହାଣ୍ଡି, ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼ ଆର୍ ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ କୁହାଯାଇଛି। এচনির আঞ্চলিক খবর ইন শেষ হল আর বেলার আঞ্চলিক খবর শুনিপারবে রাতে ৭:০০ বাজিকরি ২ মিনিট থি জুহার।